ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ରାଇଜେ ମଣ୍ଡପମାନଙ୍କୁ ଆଜ ମନାଯାଇଛେ ବିଜୟାଦଶମୀ। ପୁରୀ ଶ୍ରୀମନ୍ଦିର ନ ଆଇବା କାଲିନୁ ମୂଲ ହେବା କାର୍ତ୍ତିକ ନୀତି। କେନ୍ଦୁଝର ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରୀ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଓଡ଼ିଶାର ଜାଗା ଜାଗାନ ହେଉଛେ ବୟଲ ଯାତ୍ରା ଆର୍ ରାବଣପୁଡ଼ି। ଦୁଇ ଚାରି ଦିନ ଭିତରେ ଆଇବା ପୁରୀ ଶ୍ରୀମନ୍ଦିର ଜିପିଆର ସର୍ଭେ ରିପୋର୍ଟ, ସୂଚନା ଦେଲେ ଆଇନ ମନ୍ତ୍ରୀ। ଆଉର ରାଇଜୁ ଆଇବା ମଙ୍ଗଳବାର ତକ ଫିରବା ଦକ୍ଷିଣ ପଶ୍ଚିମ ମୌସୁମୀ। ଇ ବଛର ରାଇଜେ ହେଇଛେ ସ୍ୱାଭାବିକ ନୁ 5% କମ୍ ବର୍ଷା। ଏଥର ପୂରା ଖବର। ଦୁର୍ଗତି ନାସିନୀଙ୍କର ଆବାହନ ଥି ରାଜ୍ୟର ପୂଜା ମଣ୍ଡପ ମାନକେ ଆଜ ଦଶମୀ ପୂଜା ରୀତିନୀତି ସହିତ କରାଯାଉଛି। ଗଲାକାଲି ଶକ୍ତିପୀଠ ମାନକେ ଦଶମୀ ପୂଜା ହୋଇଥିବାର ବେଳେ ଆଜ ବିଶ୍ରାମ ନୀତି କରାଯାଉଛି। ପୁରୀ ଶ୍ରୀମନ୍ଦିର ବିଜୟାଦଶମୀ ଅବସରରେ ମହାପ୍ରଭୁ ଭକ୍ତମାନଙ୍କୁ ସୁନା ବେଶଥି ଦର୍ଶନ ଦେଉଛନ୍। ମହାପ୍ରଭୁମାନଙ୍କୁ ସୁନା ଅଲଙ୍କାରଥି ସଜାଯିବାର ସାଙ୍ଗେ ଭିନ୍ ଭିନ୍ ଆୟୁଧ ଲାଗି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କେନ୍ଦୁଝର ପୂଜା ମଣ୍ଡପମାନଙ୍କୁ ଯାଇକିରି ମା ଦୁର୍ଗାଙ୍କର ଦର୍ଶନ କରିଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ନିଜର ଗାଁ ରାଇସୁଆନ ଦେବୀଙ୍କର ପୂଜାଥି ସାମିଲ ହୋଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରନ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ଦର୍ଶନ କରିବାର ସହିତ ଭିନ୍ ଭିନ୍ ପୂଜା ମଣ୍ଡପକେ ଯାଇକିରି ଦେବୀଙ୍କର ଆରାଧନା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍,
ଭାଗ୍ୟରେ ଥିଲେ ମା ସମଲେଶ୍ୱରୀଙ୍କର ଦର୍ଶନ ମିଳେ, ମୁଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ଆଜି ନିଜକୁ ଅନୁଭବ କରୁଛି। ଦଶହରା ଅବସରରେ ମୁଁ ଆଜି ମାଙ୍କର ଆଶୀର୍ବାଦ ପାଇବାର ସୌଭାଗ୍ୟ ପ୍ରାପ୍ତ ହେଲି। ମୁଁ ମାଙ୍କ ପାଖରେ ପ୍ରାର୍ଥନା କରିବି, ଇଏ ବର୍ଷର ଦଶହରା ଆମ ପାଇଁ ଆହୁରି ଆଶୀର୍ବାଦ ଦେଉ, ମାଙ୍କର ଆଶୀର୍ବାଦ ଆମ ଉପରେ ଆହୁରି ଅଜାଡ଼ି ହୋଇଯାଉ, ବିଶ୍ୱର କଲ୍ୟାଣ ହେଉ, ଆମ ଦେଶର ଗୌରବ ବଢ଼ୁ, ଆମ ରାଜ୍ୟ ଆହୁରି ପ୍ରଗତି ପଥରେ ଯାଉ, ଆମ ଅଞ୍ଚଳ ସମ୍ବଲପୁର ଆହୁରି ଶୀର୍ଷକୁ ଯାଉ, ଏଇଟା ମାଙ୍କ ପାଖରେ ମୋର ପ୍ରାର୍ଥନା। ଏଇଟା ତ ଅବଶ୍ୟ ଲୋକଙ୍କୁ ଭେଟଘାଟ କରିବାର, ଆତ୍ମୀୟମାନଙ୍କୁ ଭେଟ ହେବାର, ମୁଁ ମୋର ଆତ୍ମୀୟମାନଙ୍କ ପାଖରେ ରହିକି ଖୁବ୍ ଆନନ୍ଦ ଅନୁଭବ କରୁଛି।
ସମ୍ବଲପୁର ମହାନଦୀର ଦଲେଇପଡ଼ା ଘାଟ ଆର୍ ମନ୍ଦିଲିଆ ପଡ଼ିଆନ ଆଜି ରାବଣପୁଡ଼ି ଉତ୍ସବ ହେଉଛି। ଦଶହରା ପର୍ବ ଅବସରରେ ଗଲାକାଲି ରାତି ନୂଆପଡ଼ା ଜିଲ୍ଲାର ଖଡ଼ିଆଲନ ଜୁଡ଼ା ବୟଲ ଯାତ୍ରା ହୋଇଥିଲା। 204 ବଛର ପୁରୁଣା ଏହି ବୟଲ ଯାତ୍ରାଥି ମା ରକ୍ତାମ୍ବରୀ ଆର୍ ମା ସମଲେଶ୍ୱରୀଙ୍କର ଛତର ବାହାରିଥିଲା। ବୌଦ୍ଧ ଜିଲ୍ଲାର ପୂଜା ମଣ୍ଡପମାନଙ୍କୁ ଦୁର୍ଗାସ୍ତବ ପାଠ ସାଙ୍ଗେ ପୂଜା ଚାଲିଛି। ଇଥର ତିଲେଶ୍ୱର ଦୁର୍ଗାପୂଜା ମଣ୍ଡପକେ ବର୍ଜ୍ୟବସ୍ତୁ ବ୍ୟବହାର କରିକିରି କୈଳାସଗିରି ଗୁମ୍ଫା ବାଗିର ସଜାଯାଇଛି। ବାଉସୁଣୀନ ରାବଣ ଦରବାର ଚାଲିଥିବାର ବେଳେ ଫି ଦିନ ସଞ୍ଜବେଳା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ବରଗଡ଼ ଜିଲ୍ଲାର ସୋହିଲା ଦଶହରା ମହୋତ୍ସବ ଥି ଆଜି ଉପରବେଳା ରାବଣପୁଡ଼ି କାର୍ଯ୍ୟକ୍ରମ ହୋଇଛି। ହେଥି ସୋହିଲାର ଆଖରପାଖର ଇଲାକାନୁ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଜିଲ୍ଲାର ଶକ୍ତିପୀଠମାନଙ୍କୁ ଗଲାକାଲି ଦଶମୀ ପୂଜା ହୋଇଥିବାର ବେଳେ ହାଟପଦାନ ରାବଣପୁଡ଼ି ଉତ୍ସବ ହୋଇଥିଲା। ସେନ୍ତା ବରଗଡ଼ ଜିଲ୍ଲାର କୁରୁଆନ ଥିବାର ଉମା ମାହେଶ୍ୱରୀ ପୀଠନ ପୌଜୁନ୍ତିଆନୁ ଚାଲିଥିବାର ସୁଲଭ ପୂଜା ଗଲାକାଲି ବିସର୍ଜନ ହୋଇଛି। ଏ ଅବସରରେ ଦନ୍ତାନଦୀ ଖଣି ମା ମାହେଶ୍ୱରୀ ବାଉଟି ବୁଢ଼ାରାଜା ଦୁର୍ଗା ନାରାୟଣୀ ଖମ୍ବେଶ୍ୱରୀ ଭୁବନେଶ୍ୱରୀ ପରମେଶ୍ୱରୀ ଭଗବତୀ ଦଶମତୀଙ୍କ ସହିତ 33 କୋଟି ଦେ ଦେବତାଙ୍କର ସନ୍ଧି ପୂଜା ହୋଇଥିଲା। ନଦୀନ ମାଙ୍କର ସାଲକା ସ୍ନାନ କରାଯାଇଥିଲା। ଫିର୍ଲା ବାଟେ ଗାଁ ମୁଣ୍ଡସାନ ମା ମାହେଶ୍ୱରୀ ସୁରାପାନ କରିଥିବା ବେଳେ ସାଲକାବାଡ଼ି ଗାଁ ପରିକ୍ରମା କରିଥିଲେ। ଅତାବିରା ବ୍ଲକର ପୋଡ଼ବାଡ଼ି ଆର୍ ଭେଡ଼େନ୍ ବ୍ଲକର ଲୁପୁର ସିଂହାନ ଥିବାର ମାହେଶ୍ୱରୀ ପୀଠନ ଭିଲ୍ ସୁଲଭ ପୂଜା ବିସର୍ଜନ ହୋଇଛି। ଭଟଲି ବ୍ଲକର କମଗାଁର ରଣେଶ୍ୱର ରାମଚଣ୍ଡୀ ପୀଠନ ଭିଲ୍ ଦଶହରା ପୂଜା ଉଦ୍ଯାପିତ ହୋଇଯାଇଛି। ଝାରବଣ୍ଡ ବ୍ଲକର ବଡ଼ ଅନ୍କିନ ଥିବାର ବିନ୍ଧ୍ୟବାସିନୀ ପୀଠନ ଦଶହରା ଅବସରରେ ବାର ଭାଇ ବେଟକାରମାନଙ୍କର ଚାନ୍ଟିପା ଆର୍ କର୍ମାନାଜ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ଏ ବଛର 77 ମଣ୍ଡପଥି ଦେବୀଙ୍କର ପୂଜା କରାଯାଉଛି। ଆଜି ମଣ୍ଡପମାନଙ୍କୁ ଅପରାଜିତା ପୂଜା ହୋଇଛେ। ଜିଲ୍ଲାର ଖୁବ୍ଟି ଜାଗାନ ରାବଣପୁଡ଼ି କରାଯାଇଛି। ଦେବଗଡ଼ ଜିଲ୍ଲା ସଦର ମହକୁମା ସହିତ ରିଆମାଲ ବାରକୋଟ ଆର୍ ତିଲେବଣୀ ବ୍ଲକ ଇଲାକାନ ମଣ୍ଡପମାନଙ୍କୁ ବିଜୟାଦଶମୀ ପୂଜା ହେଉଛି। ଦଶହରା ପରବ ଲାଗି ଜାଗା ଜାଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆର୍ ଖେଲ ପ୍ରତିଯୋଗିତା ହେଉଥିବା ବେଳେ କେତେ ଜାଗାନ ରାବଣପୁଡ଼ି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଭିନ୍ ଭିନ୍ ଜାଗାନ ରାବଣପୁଡ଼ି ଉତ୍ସବ ମହାସମାରୋହତି ପାଳିତ ହୋଇଯାଇଛି। ଝାରସୁଗୁଡ଼ା ସହରର ମନମୋହନ ସ୍କୁଲ ପଡ଼ିଆ, ସରବାହାଲ ସ୍କୁଲ ପଡ଼ିଆ, ବ୍ରଜରାଜନଗର ଗାନ୍ଧୀ ଛକ, ବେଲପାହାଡ଼ ଇଲାକାନ ରାବଣପୁଡ଼ି ଉତ୍ସବ ହୋଇଯାଇଛି। ସେନ୍ତା କୁଲାବିରା ପଞ୍ଚପଡ଼ା ସହିତ ଭିନ୍ ଭିନ୍ ଇଲାକାନ ବୟଲ ଯାତ୍ରା ବିଲ୍ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ନ ଆଇବାକାଲି ଦଶହରା ଉଜ୍ଜଲପଖର ଏକାଦଶୀ ତିଥିନୁ କାର୍ତ୍ତିକ ନୀତି ମୂଲ ହେବା। ଏହି ଅବସରରେ ଶ୍ରୀ ବିଗ୍ରହଙ୍କୁ ରାଧା ଦାମୋଦର ବେଶଥି ସଜାଯିବା। ମାସେ ତକ୍ ଫି ଦିନ ମହାପ୍ରଭୁମାନଙ୍କର ରାଧା ଦାମୋଦର ବେଶ ରହିବା। ହେଲେ କାର୍ତ୍ତିକ ନୀତିର ପଞ୍ଚକ ସମିଆଥି ମହାପ୍ରଭୁମାନଙ୍କର ସ୍ୱତନ୍ତ୍ର ବେଶ ହେବା। କାର୍ତ୍ତିକ ନୀତି ଅବସରରେ ଫି ଦିନ ପହପହ ଚାର ବଜୁ ଦ୍ୱାର ଫିଟା ନୀତି ହୋଇକରି ରାତି ବାର ବଜେ ରାତ୍ର ପହୁଡ଼ ନୀତି କରାଯିବା। କାର୍ତ୍ତିକ ବ୍ରତର ଲାଗି ଶ୍ରୀକ୍ଷେତ୍ର ପୁରୀନ ହବିଷ୍ୟାଲି ମା ମାନଙ୍କର ଲାଗି ସବୁପ୍ରକାର ସୁବିଧା କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ ଆହୁରି କହିଛନ୍ ଯେ ଏତକର ପୁରୀ ଶ୍ରୀମନ୍ଦିର ନ ଭକ୍ତମାନଙ୍କୁ ମାହାଲିଆ ମହାପ୍ରସାଦ କୁଡୁଆ ମିଲ୍ବା, ହେଥିଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ଗୋଟେ ଯୋଜନା ମୂଲ କରିବେ। ଦୁର୍ଗାପୂଜା ଭସାଣି ଆର୍ ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାରୁ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ବିଜ୍ଞପ୍ତି ତିଥି କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନ ଭିତରେ ଆଇବା ଆର୍ ତାର ଉତ୍ତରୁ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ଯଦି ଜିପିଆର୍ ସର୍ଭେ ରିପୋର୍ଟ ଥି ଚଟାଣ ତଲେ କି କାନ୍ଥି ଭିତରେ ମୂଲ୍ୟବାନ ରତ୍ନ ଥିବାର ଆର୍ କେନ୍ସି ସୁଡ଼ଙ୍ଗ ଥିବାର ସୂଚନା ଆଇବା ତାହେଲେ କାଣା କରାଯିବା ଯେ ସରକାର ନିଷ୍ପତ୍ତି ନେବେ। ଯଦି ରିପୋର୍ଟ ଥି ହେନ୍ତା କିଛି ନାଇଁଥାଏ ହେଲେ ଏଏସ୍ଆଇ ଟିମ୍ ମରାମତି କାମ ମୂଲ କରିକିରି ଯେତ୍କି ଜଲ୍ଦି ହେବା ସାରବେ। ତାର ଉତ୍ତରୁ ରତ୍ନମାନଙ୍କୁ ରତ୍ନଭଣ୍ଡାରକେ ନେଇକରି ଗଣତି ମଣତି କରାଯିବା ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଆଜି ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ ବନ୍ ରେଞ୍ଜର ବୁଢ଼ାରାଜା ପାହାଡ଼ଥି ଗଛଲଗା କାର୍ଯ୍ୟକ୍ରମର ସରଜମିନ୍ ତଦାରଖ କରିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ଚାଲି ଚାଲି ପାହାଡ଼ ବୁଲିକରି ଲଗାଯାଇଥିବାର ଗଛମାନଙ୍କର ସ୍ଥିତି ଦେଖିଥିଲେ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଆବେଦନ ପ୍ରକ୍ରିୟା ଗଲାକାଲିନୁ ମୂଲ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ମାସର 25 ତାରିଖ ତକ www.pminternship.mca.gov.in ପୋର୍ଟାଲ ଜରିଏ ଆବେଦନ କରିପାରିବେ। ଇ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ସମୟ 12 ମାସ ଧାର୍ଯ୍ୟ କରାଯାଇଛି। 21-24 ବରଷ ବୟସ ବର୍ଗର 1 କୋଟି ପ୍ରାର୍ଥୀଙ୍କୁ 5 ବର୍ଷ ଭିତରେ ଇଣ୍ଟର୍ଣ୍ଣସିପ୍ ଯୋଗାଇ ଦେବାରକେ ସରକାର ଲକ୍ଷ୍ୟ ରଖିଛନ୍। ଏହି ଯୋଜନା ଅଧୀନରେ ପ୍ରାର୍ଥୀମାନଙ୍କୁ ମାସକ 5,000 ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯିବା। ଇତାର ବାହାରେ ଇଣ୍ଟର୍ଣ୍ଣସିପ୍ ଜାଗାନ ଯୋଗ ଦେବାର ଉତ୍ତରୁ ଫି ପ୍ରାର୍ଥୀଙ୍କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫ ଆନୁଷଙ୍ଗିକ କାର୍ଯ୍ୟ ଲାଗି ଏକମୁସ୍ତ କରି 6,000 ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। 5 ବର୍ଷ ଭିତରେ ଶ୍ରେଷ୍ଠ 500 କମ୍ପାନୀ 1 କୋଟି ଯୁବବର୍ଗଙ୍କୁ ଏହି ଯୋଜନାଥି ସାମିଲ କରିବାର ଲକ୍ଷ୍ୟ ରଖିଛନ୍। ଜରୁରୀକାଳୀନ ଗର୍ଭ ନିରୋଧକ ବଟିକା ଇସିପିର ବଜାରଥି ବିକ୍ରିକେ ନେଇକରି ସିଡିଏସ୍ସିଓ ନିୟମଟି ପ୍ରସ୍ତାବିତ ପରିବର୍ତ୍ତନକେ ନେଇକରି ଗଣମାଧ୍ୟମଟି ବାହାରିଥିବାର ଖବର ବାବଦେ ସ୍ୱଷ୍ଟୀକରଣ ଦିଆଯାଇଛି। ଇସିପିର ଆଇପିଏଲ୍କେ ଅନ୍ୱାଣ୍ଟେଡ୍ 72 ଉଷୋକେ ଅଣପ୍ରେସ୍କ୍ରିପ୍ସନ୍ରୁ ପ୍ରେସ୍କ୍ରିପ୍ସନ୍ ବର୍ଗକେ ବଦଲାବାର କେହିନି ପ୍ରସ୍ତାବ ନାଇଁ ବୋଲି ସ୍ୱଷ୍ଟ କରାଯାଇଛି। ବରଗଡ଼ ଜିଲ୍ଲାର ପାଇକମାଲର ନୃସିଂହନାଥଠାରେ ଆଇବା 15 ଆର୍ 16 ଦୁଇ ଦିନ ଧରିକରି ବିଶ୍ୱ ଖାଦ୍ୟ ଦିବସ ପାଳନ ଅବସରରେ ଦେଶୀ ବିହନ ଆର୍ ଦେଶୀ ଖାଇବାର ଦରବର ପ୍ରଦର୍ଶନୀ ସାଙ୍ଗେ ଆଲୋଚନାଚକ୍ର ହେବା। ବିଷାଣୁମୁକ୍ତ ଖାଦ୍ୟ ଆର୍ ଋଣମୁକ୍ତ ଚାଷକେ ତହକାବାର ଲାଗି କାର୍ଯ୍ୟକ୍ରମ କରାଯାଉଛି। ଏଥି ରାଜ୍ୟ ଆର୍ ରାଜ୍ୟ ବାହାରୁ ଦେଶୀ ଚାଷୀ ଗବେଷକ ବିହନ ସଂରକ୍ଷକ ଆର୍ କୃଷି ବୈଜ୍ଞାନିକମାନେ ଯୋଗ ଦେବେ ବୋଲି ଆୟୋଜକ ଅହିଂସା କ୍ଲବର ସମ୍ପାଦକ ଶିବ ପ୍ରସାଦ ସାହୁ ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲାର ଖଡ଼ିଆଲନ ଜାତୀୟ ରାଜପଥ ତରାନୁ ଜଙ୍ଗଲ ବିଭାଗର କର୍ମଚାରୀମାନେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛନ୍। 3 କେଜି 350 ଗ୍ରାମ ଓଜନ ଆର୍ 3 ଫୁଟ ଲମ୍ବା ବଜ୍ରକାପ୍ତାର ଚିକିତ୍ସା ଉତ୍ତରୁ ଜଙ୍ଗଲକେ ଛଡ଼ାଯିବା ବୋଲି ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ମଙ୍ଗଳବାର ତକ ଓଡ଼ିଶାନୁ ଫେରିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଏ ବଛର ସ୍ୱାଭାବିକ ସମୟର 4 ଦିନ ଆଗରୁ ମୌସୁମୀ ଓଡ଼ିଶା ପହଞ୍ଚିଥିଲା। ଏ ବଛର ମୌସୁମୀ ଋତୁଥି ଜୁନ୍ 1 ତାରିଖରୁ ସେପ୍ଟେମ୍ବର ମାସର ଶେଷ ତକ 11 ଲଘୁଚାପ କ୍ଷେତ୍ର ହୋଇଥିଲା। ଇତାର ପ୍ରଭାବଥି ରାଜ୍ୟ 1092 ମିଲିମିଟର ବର୍ଷା ହୋଇଥିଲା, ଯେନ୍ଟାକି ସ୍ୱାଭାବିକ ବର୍ଷାନୁ 5% କମ୍ ଥିଲା। ରାଜ୍ୟର 24 ଜିଲ୍ଲାନ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ 4 ଜିଲ୍ଲାନ କମ୍ ବର୍ଷା ହୋଇଥିଲା। ମୁଖ୍ୟ ଖବର ଫେରଘାଏ ରାଜ୍ୟ ମଣ୍ଡପମାନଙ୍କୁ ଆଜି ମନାଯାଇଛି ବିଜୟା ଦଶମୀ। ପୁରୀ ଶ୍ରୀମନ୍ଦିର ଆଇବାକାଲିନୁ ମୂଲ ହେବା କାର୍ତ୍ତିକ ନୀତି। କେନ୍ଦୁଝରନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରୀ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଓଡ଼ିଶାର ଜାଗା ଜାଗାନ ହେଉଛି ବୟଲ ଯାତ୍ରା ଆର୍ ରାବଣପୁରୀ। 2-4 ଦିନ ଭିତରେ ଆଇବା ପୁରୀ ଶ୍ରୀମନ୍ଦିର ଜିପିଆର୍ ସର୍ଭେ ରିପୋର୍ଟ ସୂଚନା ଦେଲେ ଆଇନ ମନ୍ତ୍ରୀ। ଆଉ ରାଇଜୁ ଆଇବା ମଙ୍ଗଳବାର ତକ ଫିରବା ଦକ୍ଷିଣ ପଶ୍ଚିମ ମୌସୁମୀ। ଏ ବଛର ରାଇଜେ ହୋଇଛେ ସ୍ୱାଭାବିକ 5% କମ୍ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।